ମୋ ନାଁ ପଙ୍କଜିନୀ ସ୍ୱାଇଁ, ମୁଁ ବାଲିଆପଟା ବସ୍ତି ୱାର୍ଡ ନମ୍ବର 19 ରହୁଛି। ମୁଁ ଜଣେ ଆଶାକର୍ମୀ ଭାବରେ କାମ କରୁଛି ଏବଂ ଋତୁସ୍ରାବ ଓ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଉପରେ ମୋର ବାର୍ତ୍ତା ରହିବ ଯେ ମହିଳା ଓ ଝିଅମାନେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ବଜାୟ ରଖନ୍ତୁ, ଭଲ ଭାବରେ ପରିଷ୍କାର ହୁଅନ୍ତୁ ଏବଂ ସାବୁନରେ ନିଜର ଜନାଙ୍ଗକୁ ସଫା କରି ଧୁଅନ୍ତୁ ଏବଂ ପ୍ରତି 4-6 ଘଣ୍ଟା ବ୍ୟବଧାନରେ ପ୍ୟାଡ଼କୁ ବଦଳନ୍ତୁ, ଯାହାଫଳରେ ଇନଫେକ୍ସନରୁ ଦୂରେଇ ରହିବେ। ଯଦି ପ୍ୟାଡ଼ ପାଇଁ କୌଣସି ପ୍ରକାର କାହାର ଅସୁବିଧା ହେଉଛି ତେବେ ଆପଣ ଆଶାକର୍ମୀଙ୍କ ସହ ଯୋଗାଯୋଗ କରିପାରିବେ।